ଶ୍ରୀରାମ ଅଯୋଧ୍ୟା ପରେ ଫେରିବା ପରେ ଏଇ ପୁଷ୍ୟ ନକ୍ଷତ୍ର ତିଥିରେ ତାଙ୍କ ରାଜାଭିଷେକ ହେଇଥିଲା ରେ।